ओम शांति। आज सकार महावाक्य 11 डिसेंबर 2025 मधुर संतान मने संगम जुगरे तुम्हें मने ब्राह्मण संप्रदायर होइछ। तुमको एबे मृत्यु लोकर मनुष्यरु अमर लोकर देवता हेबाको पड़िबो। प्रश्न, तुमे मने केऊं ज्ञान को बुझि जीवा कारणरु बेहोदर सन्यास करुछ? उत्तर, तुम भितरे ड्रामार यथार्थ ज्ञान रहिछे। तुमे जानिछ जे ड्रामा अनुसारे सारा मृत्युलोक भस्मीभूत हेबाको जाउछे। वर्तमान एही दुनिया कौड़ी तुल्य होइ जायछि, किंतु आमको हीरा तुल्य हेबाको पड़िबो। एथिरे जहा किछि हेउछे ताहा पुणि गोटिए कल्प परे अविकल पुनरावृत्ति हेबो। सेथिपाई तुमे सारा दुनियारो बेहोदर सन्यास करिछ। गीत, आने वाले कल की तुम। ओम शांति। पिलामने गीतर लाइन सुनिले अमर लोक आसिब। यहा हेउछि मृत्यु लोक। यहा हेला अमर लोक एवं मृत्यु लोकर मझि समय, पुरुषोत्तम संगम जुग। बाबा एही संगम जुगरे आसी पाठ पढ़ाउछंती, आत्मा मनंकु पढ़ाउछंती। सेथिपई कहउछंती आत्मा अभिमानी होई बस। निश्चय करबाकु हेबो जे आमको बेहोदर बाबा पाठ पढ़ाउछंती। आमर लक्ष्य एवं उद्देश्य हेला लक्ष्मी नारायण हेबा बा मृत्यु लोकर मनुष्यरु अमर लोकर देवता हेबा। एपरी पाठ पढ़ा तो केबे कानरे सुनी ना, ना केबे काहको कहुथिबार देखिछ जिए कहिबे जे पिला मने आत्मा अभिमानी होई बस। एही निश्चय कर जे बेहोदर बाबा आम मनंकु पाठ पढ़ाउछंती। केऊ बाबा? बेहोदर बाबा निराकार शिव। एबे तुमे मने जानुछ जे आमे पुरुषोत्तम संगम जुगरे अछु। एबे तुमे ब्राह्मण संप्रदायर होइछ, पुणि तुमको देवता हेबाकु पड़िबो। एहा पूर्वरु तुमे मने शूद्र संप्रदायर थिलो। बाबा से पत्थर बुद्धिरु पारस बुद्धि करुछन्ते। प्रथमे तुमे मने सत्व प्रधान पारस बुद्धि थिलो, एबे पुणि हेबाकु जाउछ। एपरि कहिबा उचित नुहे जे सत्य जुगर मालिक थिलो। सत्य जुगरे सारा विश्वर मालिक थिलो। पुणि 84 जन्म ने सीढ़ी ओलाई ओलाई सत्व प्रधान रु सत्व रजो तम अवस्था को आसिचु। प्रथमे सत्व प्रधान थिलो, तेनो पारस बुद्धि थिलो। पुणि आत्मारे विकार रूपी खाद मिसिला। मनुष्य त किछि हेले बुझि नहंते। बाबा कहुछंते तुमे मने किछि भी जाने नथिला। तुम मनंक भितरे अंध विश्वास थिला। कहा को न जाने पूजा अथवा स्मरण करबा को अंध श्रद्धा कहा जाय थाए। निजर श्रेष्ठ धर्म कर्म को भूले कर्म भ्रष्ट धर्म भ्रष्ट हो जाय छ। भारत बसी वर्तमान दैवी धर्मरु मध्य भ्रष्ट हो जाय छंती। बाबा बुझाउछन्ते वास्तवरे तुमे मने हेउछ प्रवृत्ति मार्गर। देवता मने जेतेबेले अपवित्र होइ जाउछन्ते तांको देवी देवता बोलि कुहा जाय पारिब नाही। सेथिपई नाम बदलाई हिंदू धर्म रखि दैछन्ते। एहा मध्य ड्रामार प्लान अनुसारे हेउछि। एबे समस्ते एकमात्र बाबांको ही डाकुछन्ते, हे पतित पावन आस। सही एकमात्र ईश्वर पिता जी के जन्म मरण रहित अटंति। एपरि नुहे जे नाम रूपरु नियारा कोनसी एक जिनिष अछि। आत्मा अथवा परमात्मांकर रूप बहुत सूक्ष्म, जहा को तारा अथवा बिंदु कहा जाउछि। शिवंकर पूजा करुछन्ते तांकर शरीर नाही। आत्मा बिंदुर त पूजा होई पारिबो नाही। तेनो पूजा करिबा पाए बड़ करी अर्थात लिंगर आकृति देछंती। भापुछंती शिवंकर पूजा करुछु, किंतु वास्तवरे तांकर रूप कौन से माने जानी नहंती। एही सब कथा को बाबा एबे आसी बुझाउछंती। ବାପା କହୁଛନ୍ତି, ତୁମେ ନିଜର ଜନ୍ମକୁ ଜାଣିନାହ। 84 ଲକ୍ଷ ଝୁନିର ତ ଏକ କାହାଣୀ କରିଦେଇଛନ୍ତି। ଏବେ ବାପା ତୁମମାନଙ୍କୁ ବୁଝାଉଛନ୍ତି, ତୁମେମାନେ ଏବେ ବ୍ରାହ୍ମଣ ହୋଇଛ, ପୁଣି ଦେବତା ହେବ। କଳିଯୁଗୀ ମନୁଷ୍ୟ ଶୂଦ୍ର ଅଟନ୍ତି। ତୁମ ବ୍ରାହ୍ମଣମାନଙ୍କର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହେଉଛି ମନୁଷ୍ୟରୁ ଦେବତା ହେବା। ଏହାକୁ ମୃତ୍ୟୁଲୋକ ପତିତ ଦୁନିଆ କୁହାଯାଉଛି। ସତ୍ୟ ଯୁଗକୁ ନୂଆ ଦୁନିଆ କୁହାଯାଉଥିଲା, ଯେଉଁଠି ଏହି ଦେବୀ ଦେବତାମାନେ ରାଜ୍ୟ କରୁଥିଲେ। ସେଠାରେ କେବଳ ତାଙ୍କର ହିଁ ରାଜ୍ୟ ଥିଲା, ସେମାନେ ସାରା ବିଶ୍ୱର ମାଲିକ ଥିଲେ। ଏବେ ତ ତମ ପ୍ରଧାନ ଦୁନିଆ ହୋଇଯାଇଛି। ଏଠାରେ ଅନେକ ଧର୍ମ ରହିଛି, କିନ୍ତୁ ସେହି ଦେବୀ ଦେବତା ଧର୍ମ ପ୍ରାୟ ଲୋପ ହୋଇଗଲାଣି। ଦେବୀ ଦେବତାଙ୍କର ରାଜତ୍ୱ କେବେ ଥିଲା, କେତେ ସମୟ ପର୍ଯ୍ୟନ୍ତ ଚାଲିଲା, ଏହି ବିଶ୍ୱ ଇତିହାସ ଏବଂ ଭୂଗୋଳକୁ କେହି ହେଲେ ଜାଣିନାହାନ୍ତି। ସେହି କଥା ବାବା ଆସି ତୁମକୁ ବୁଝାଉଛନ୍ତି। ଏହା ଈଶ୍ୱର ପିତାଙ୍କର ବିଶ୍ୱବିଦ୍ୟାଳୟ, ଯାହାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହେଲା ଅମର ଲୋକର ଦେବତା କରିବା। ଏହାକୁ ଅମର କଥା ମଧ୍ୟ କୁହାଯାଉଛି। ତୁମେ ଏହି ଜ୍ଞାନ ଦ୍ୱାରା ଦେବତା ହୋଇ କାଳ ଉପରେ ବିଜୟ ପ୍ରାପ୍ତ କରୁଛ। ସେଠାରେ କେବେ କାଳ କବଳିତ କରିପାରିବ ନାହିଁ। ସେଠାରେ ମୃତ୍ୟୁର ନାମ ମଧ୍ୟ ନାହିଁ। ଏବେ ତୁମେ ଡ୍ରାମାର ପ୍ଲାନ ଅନୁସାରେ କାଳ ଉପରେ ବିଜୟ ପ୍ରାପ୍ତ କରୁଛ। ଭାରତବାସୀ ମଧ୍ୟ 5 ବର୍ଷ ଅଥବା 10 ବର୍ଷର ପ୍ଲାନ ତିଆରି କରୁଛନ୍ତି ନା? ଭାବୁଛନ୍ତି ଆମେ ରାମରାଜ୍ୟ ସ୍ଥାପନ କରୁଛୁ। ରାମରାଜ୍ୟ ସ୍ଥାପନା କରିବାର ପ୍ଲାନ ମଧ୍ୟ ବେହତ ବାପାଙ୍କର ରହିଛି। ସେମାନେ ସମସ୍ତେ ହେଉଛନ୍ତି ମନୁଷ୍ୟ। ମନୁଷ୍ୟ ତ ରାମରାଜ୍ୟ ସ୍ଥାପନ କରିପାରିବେ ନାହିଁ। ସତ୍ୟ ଯୁଗକୁ ହିଁ ରାମରାଜ୍ୟ କୁହାଯାଉଛି। ଏହିସବୁ କଥାକୁ କେହି ବି ଜାଣିନାହାନ୍ତି। ମନୁଷ୍ୟ କେତେ ଭକ୍ତି, ଶାରୀରିକ ଯାତ୍ରା ଆଦି କରୁଛନ୍ତି। ଦିନ ଅର୍ଥାତ୍ ସତ୍ୟଯୁଗ ଏବଂ ତ୍ରେତା ଯୁଗରେ ଏମାନଙ୍କର ରାଜ୍ୟ ଥିଲା। ପୁଣି ରାତିରେ ଭକ୍ତି ମାର୍ଗ ଆରମ୍ଭ ହେଉଛି। ସତ୍ୟ ଯୁଗରେ ଭକ୍ତି ରହିବ ନାହିଁ। ଜ୍ଞାନ, ଭକ୍ତି, ବୈରାଗ୍ୟ ଏହିସବୁ କଥା ବାବା ବି ବୁଝାଉଛନ୍ତି। 2 ପ୍ରକାରର ବୈରାଗ୍ୟ ରହିଛି। ପ୍ରଥମତଃ ହଟଯୋଗୀ ନିବୃତ୍ତି ମାର୍ଗ। ସେମାନେ ଘର ଦ୍ୱାର ଛାଡ଼ି ଜଙ୍ଗଲକୁ ଚାଲି ଯାଉଛନ୍ତି। ଏବେ ତୁମକୁ ତ ସାରା ମୃତ୍ୟୁ ଲୋକରୁ ବେହତର ସନ୍ନ୍ୟାସ କରିବାକୁ ହେବ। ବାବା କହୁଛନ୍ତି ସାରା ଦୁନିଆ ଏବେ ଭସ୍ମୀଭୂତ ହେବାକୁ ଯାଉଛି। ଏହି ସୃଷ୍ଟି ଡ୍ରାମାକୁ ବହୁତ ଭଲ ଭାବରେ ବୁଝିବାକୁ ହେବ। ଡ୍ରାମାର ଚକ୍ର ଉକୁଣି ସଦୃଶ ଧୀରେ ଧୀରେ ଚାଲିଛି। ଯାହା କିଛି ହେଉଛି 5000 ବର୍ଷ ପରେ ପୁଣି ତାର ପୁନରାବୃତ୍ତି ହେବ। ଏହାକୁ ବହୁତ ଭଲ ଭାବରେ ବୁଝି ବେହୋଦର ସନ୍ନ୍ୟାସ କରିବାକୁ ହେବ। ଧରାଯାଉ କିଏ ବିଦେଶକୁ ଯାଉଛନ୍ତି, ସେମାନେ ପଚାରୁଛନ୍ତି ସେଠାରେ ଆମେ ଏହି ଜ୍ଞାନକୁ ପଢିପାରିବୁ? ବାବା କହୁଛନ୍ତି ହଁ, ଯେଉଁଠାରେ ଥିଲେ ମଧ୍ୟ ତୁମେମାନେ ଏହାକୁ ପଢିପାରିବ। ତେବେ ଏଥିରେ ପ୍ରଥମେ 7 ଦିନର କୋର୍ସ ନେବାକୁ ହେବ। ବହୁତ ସହଜ, କେବଳ ଆତ୍ମାକୁ ବୁଝିବାକୁ ହେବ। ଆମେ ସତ୍ତ୍ୱପ୍ରଧାନ ବିଶ୍ୱର ମାଲିକ ଥିବା ସମୟରେ ସତ୍ତ୍ୱପ୍ରଧାନ ଥିଲୁ, ଏବେ ତମ ପ୍ରଧାନ ହୋଇଯାଇଛୁ। 84 ଜନ୍ମ ଚକ୍ରରେ ଆସି ସମ୍ପୂର୍ଣ୍ଣ ମୂଲ୍ୟହୀନ ହୋଇଯାଇଛୁ। ଆମେ ପୁନର୍ବାର କିପରି ମୂଲ୍ୟବାନ ହେବୁ? ଏବେ କଳିଯୁଗ ଚାଲିଛି, ପୁଣି ନିଶ୍ଚିନ୍ତ ସତ୍ୟଯୁଗ ଆସିବ। ବାବା କେତେ ସାଧାରଣ ଭାବରେ ବୁଝାଉଛନ୍ତି। ତେବେ 7 ଦିନର କୋର୍ସ ବୁଝିବାକୁ ପଡିବ। କିପରି ଆମେ ସତ୍ୟପ୍ରଧାନରୁ ତମ ପ୍ରଧାନ ହେଉଛୁ, କାମଚିତା ଉପରେ ବସି ତମ ପ୍ରଧାନ ହୋଇଛୁ, ଏବେ ପୁଣି ଜ୍ଞାନ ଚିତା ଉପରେ ବସି ସତ୍ୟପ୍ରଧାନ ହେବାକୁ ପଡିବ। ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହେଉଛି। ସୃଷ୍ଟିଚକ୍ର ଘୁରି ଚାଲିଛି ନା? ଏବେ ସଙ୍ଗମ ଯୁଗ ଚାଲିଛି, ପୁଣି ସତ୍ୟଯୁଗ ଆସିବ। ଏବେ ଆମେ କଳିଯୁଗୀ ବିକାରୀ ହୋଇଯାଇଛୁ, ପୁଣି ସତ୍ୟଯୁଗୀ ନିର୍ବିକାରୀ କିପରି ହେବୁ? ସେଥିପାଇଁ ବାବା ରାସ୍ତା ବତାଉଛନ୍ତି। କହୁଛନ୍ତି ମଧ୍ୟ ଯେ ଆମ ପାଖରେ କୌଣସି ଗୁଣ ନାହିଁ। ଏବେ ଆମକୁ ଏହିପରି ଗୁଣବାନ କର। ଯେଉଁମାନେ କଳ୍ପ ପୂର୍ବରୁ ଗୁଣବାନ ହୋଇଥିଲେ ସେମାନଙ୍କୁ ପୁଣି ହେବାକୁ ପଡ଼ିବ। ବାବା ବୁଝାଉଛନ୍ତି, ପ୍ରଥମେ ପ୍ରଥମେ ତ ନିଜକୁ ଆତ୍ମା ନିଶ୍ଚୟ କର। ଆତ୍ମା ହିଁ ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ନେଇଥାଏ। ଏବେ ତୁମକୁ ଦେହି ଅଭିମାନୀ ହେବାକୁ ପଡ଼ିବ। ଏବେ ହିଁ ତୁମକୁ ଦେହି ଅଭିମାନୀ ହେବାର ଶିକ୍ଷା ମିଳୁଛି। ଏପରି ନୁହେଁ ଯେ ତୁମେ ସର୍ବଦା ଦେହି ଅଭିମାନୀ ହୋଇ ରହିବ। ନା, ସତ୍ୟ ଯୁଗରେ ତ ଶରୀରର ନାମ ରହିବ। ଲକ୍ଷ୍ମୀ ନାରାୟଣଙ୍କର ନାମରେ ହିଁ ସବୁ କାରବାର ଚାଲିବ। ଏବେ ଏହା ସଙ୍ଗମ ଯୁଗ, ଯେତେବେଳେ ବାବା ଆସି ବୁଝାଉଛନ୍ତି, ତୁମେମାନେ ଅଶରୀର ଆସିଥିଲ, ପୁଣି ଅଶରୀର ହୋଇ ଘରକୁ ଯିବାକୁ ହେବ। ତେଣୁ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ। ଏହା ହେଉଛି ଏକ ଆଧ୍ୟାତ୍ମିକ ଯାତ୍ରା। ଆତ୍ମା ନିଜର ପିତାଙ୍କୁ ସ୍ମରଣ କରୁଛି। ବାବାଙ୍କୁ ସ୍ମରଣ କରିଲେ ହିଁ ପାପ ଭସ୍ମ ହେବ। ଏହାକୁ ଯୋଗ ଅଗ୍ନି କୁହାଯାଉଛି। ସ୍ମରଣ ତ ତୁମେମାନେ କେଉଁଠି ବି କରିପାରିବ। ଏହି କଥା ସାତ ଦିନ ମଧ୍ୟରେ ବୁଝାଇବାକୁ ହେବ। ସୃଷ୍ଟିଚକ୍ର କିପରି ଘୁରୁଛି, କିପରି ଆମେ ସିଡ଼ି ଓହ୍ଲାଉଛୁ, ଏବେ ପୁଣି ଏହି ଗୋଟିଏ ଜନ୍ମରେ ଚଢ଼ିବାର କଳା ହେଉଛି। ବିଦେଶରେ ପିଲାମାନେ ରହୁଛନ୍ତି, ସେଠାକୁ ମଧ୍ୟ ମୁରଲି ଯାଉଛି। ଏହା ମଧ୍ୟ ଏକ ସ୍କୁଲ ଅଟେ ନା? ବାସ୍ତବରେ ଏହା ହେଲା ଈଶ୍ୱର ପିତାଙ୍କର ବିଶ୍ୱବିଦ୍ୟାଳୟ। ଏହା ଗୀତାର ହିଁ ରାଜଯୋଗ ଅଟେ, କିନ୍ତୁ ଏଠାରେ ଶ୍ରୀକୃଷ୍ଣଙ୍କୁ ଭଗବାନ ବୋଲି କୁହାଯାଉ ନାହିଁ। ଏଠାରେ ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ମଧ୍ୟ ଦେବତା କୁହାଯାଉଛି। ଏବେ ତୁମେ ପୁରୁଷାର୍ଥ କରି ପୁନର୍ବାର ସେହିପରି ଦେବତା ହେବାକୁ ଯାଉଛ। ପ୍ରଜାପିତା ବ୍ରହ୍ମା ମଧ୍ୟ ନିଶ୍ଚିନ୍ତ ଭାବରେ ଏଠାରେ ରହିବେ ନା? ପ୍ରଜାପିତା ତ ମନୁଷ୍ୟ ଅଟନ୍ତି ନା, ତେଣୁ ପ୍ରଜା ମଧ୍ୟ ନିଶ୍ଚିନ୍ତ ଏଠାରେ ହିଁ ରଚନା କରାଯାଉଛି। ହାମ ସୋର ଅର୍ଥକୁ ବାପା ବହୁ ସହଜ ରୀତିରେ ବୁଝାଉଛନ୍ତି। ଭକ୍ତି ମାର୍ଗରେ କହିଦେଉଛନ୍ତି, ଆମେ ଆତ୍ମା ସୋ ପରମାତ୍ମା, ସେଥିପାଇଁ ପରମାତ୍ମାଙ୍କୁ ସର୍ବବ୍ୟାପୀ କହିଦେଉଛନ୍ତି। ବାବା କହୁଛନ୍ତି, ସମସ୍ତଙ୍କ ଠାରେ ଆତ୍ମା ବ୍ୟାପକ ରହିଛି, ମୁଁ କିପରି ବ୍ୟାପକ ହେବି? ତୁମେ ମୋତେ ଡାକୁଛ, ହେ ପତିତ ପାବନ, ଆସ ଆମକୁ ପବିତ୍ର କର। ନିରାକାର ଆତ୍ମାମାନେ ଆସି ନିଜ ନିଜର ରଥ ନେଉଛନ୍ତି। ଏହା ପ୍ରତ୍ୟେକ ଅକାଳ ମୃତ ଆତ୍ମାର ତଖତ ଅଟେ। ତଖତ ଅଥବା ରଥ କୁହ, ବାବାଙ୍କର ତ ରଥ ନାହିଁ, ସେ ନିରାକାର ବୋଲି ଗାୟନ ରହିଛି। ତାଙ୍କର ନା ସୂକ୍ଷ୍ମ ନା ସ୍ଥୂଳ ଶରୀର ଅଛି। ଏହିସବୁ କଥା ନିରାକାର ନିଜେ ରଥରେ ବସିଲେ ତ କହିପାରିବେ ନା? ରଥ ବିନା ପତିତ ମାନଙ୍କୁ ପାବନ କିପରି କରିବେ? ବାବା କହୁଛନ୍ତି, ମୁଁ ନିରାକାର ଆସି ଏହାଙ୍କର ଶରୀରକୁ ଲୋନ୍ ନେଉଛି, ଅସ୍ଥାୟୀ ଭାବେ ଲୋନ୍ ନେଇଛି। ଏହାଙ୍କୁ ଭାଗ୍ୟଶାଳୀ ରଥ କୁହାଯାଉଛି। ବାବା ହିଁ ସୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟକୁ ବୁଝାଇ ତୁମମାନଙ୍କୁ ତ୍ରିକାଳଦର୍ଶୀ କରୁଛନ୍ତି। ଆଉ କୌଣସି ମନୁଷ୍ୟ ଏହି ଜ୍ଞାନକୁ ଜାଣିପାରିବେ ନାହିଁ। ବର୍ତ୍ତମାନ ସମସ୍ତେ ନାସ୍ତିକ ଅଟନ୍ତି। ଏବେ ବାପା ଆସି ତୁମମାନଙ୍କୁ ଆସ୍ତିକ କରୁଛନ୍ତି। ରଚୟିତା ଓ ରଚନାର ରହସ୍ୟ ବାପା ତୁମକୁ ଦେଉଛନ୍ତି। ତେଣୁ ତୁମମାନଙ୍କ ବ୍ୟତୀତ ଆଉ କେହି ଏହି ଜ୍ଞାନକୁ ବୁଝାଇ ପାରିବେ ନାହିଁ। ତୁମେମାନେ ଏହି ଜ୍ଞାନ ଦ୍ୱାରା ଉଚ୍ଚପଦ ପାଉଛ। ଏହି ଜ୍ଞାନ କେବଳ ବର୍ତ୍ତମାନ ତୁମ ବ୍ରାହ୍ମଣମାନଙ୍କୁ ମିଳୁଛି। ବାବା ସଙ୍ଗମ ଯୁଗରେ ହିଁ ଆସି ଏହି ଜ୍ଞାନ ଦେଉଛନ୍ତି। ସଦ୍ଗତି ଏକମାତ୍ର ବାବା ହିଁ ଦେଉଛନ୍ତି। ମନୁଷ୍ୟ ମନୁଷ୍ୟକୁ ସଦ୍ଗତି ଦେଇପାରିବେ ନାହିଁ। ସେମାନେ ତ ଭକ୍ତି ମାର୍ଗରେ ଗୁରୁ ଅଟନ୍ତି। ସଦ୍ଗୁରୁ କେବଳ ଜଣେ, ତାଙ୍କୁ କୁହାଯାଇଛି ବାହା ସଦ୍ଗୁରୁ ବାହା। ଏହାକୁ ପାଠଶାଳା ମଧ୍ୟ କୁହାଯାଉଛି, ଯେଉଁଠାରେ ନରରୁ ନାରାୟଣ ହେବାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିଛି। ସେସବୁ ହେଲା ଭକ୍ତି ମାର୍ଗର କଥା। ଗୀତା ଦ୍ୱାରା ମଧ୍ୟ କୌଣସି ପ୍ରାପ୍ତି ହେଉନାହିଁ। ବାବା କହୁଛନ୍ତି, ମୁଁ ତୁମମାନଙ୍କୁ ଆସି ସନ୍ମୁଖରେ ପାଠ ପଢ଼ାଉଛି, ଯାହାଦ୍ୱାରା ତୁମେମାନେ ଏହି ପଦ ପାଉଛ। ଏଥିରେ ମୁଖ୍ୟ ହେଉଛି ପବିତ୍ରତା। ତା ସହିତ ବାବାଙ୍କ ସ୍ମୃତିରେ ମଧ୍ୟ ରହିବାକୁ ହେବ, କିନ୍ତୁ ଏଥିରେ ହିଁ ମାୟା ବିଘ୍ନ ପକାଇଥାଏ। ତୁମେମାନେ ବର୍ଷା ପାଇବା ପାଇଁ ବାବାଙ୍କୁ ମନେ ପକାଉଛ, ଏହି ଜ୍ଞାନ ସବୁ ସନ୍ତାନମାନଙ୍କ ପାଖକୁ ଯାଉଛି। କେବେ ହେଲେ ବି ମୁରଲୀ ମିସ୍ ନ ହେଉ। ମୁରଲୀ ମିସ୍ କରିବା ଅର୍ଥ ଆବସେଣ୍ଟ ହେବା। ମୁରଲୀ ଦ୍ୱାରା ଯେଉଁଠି ହେଲେ ରିଫ୍ରେଶ ହୋଇପାରିବ। ତୁମମାନଙ୍କୁ ଶ୍ରୀମତ ଅନୁସାରେ ଚାଲିବାକୁ ପଡିବ। ବାପା ବୁଝାଉଛନ୍ତି ବାହାରକୁ ଗଲେ ମଧ୍ୟ ପବିତ୍ର ନିଶ୍ଚୟ ହେବାକୁ ପଡିବ, ବୈଷ୍ଣବ ହୋଇ ରହିବାକୁ ହେବ। ବୈଷ୍ଣବ ମଧ୍ୟ ଦୁଇ ପ୍ରକାରର ଥାନ୍ତି, ପଲ୍ଲବାଚାରୀ ବୈଷ୍ଣବ ମଧ୍ୟ ଥାନ୍ତି, କିନ୍ତୁ ସେମାନେ ଭିକାରୀ ହୋଇଥାନ୍ତି, ପବିତ୍ରତା ରୁହନ୍ତି ନାହିଁ। ତୁମେମାନେ ପବିତ୍ର ହୋଇ ବିଷ୍ଣୁ ବଂଶୀ ହେଉଛ, ସେଠାରେ ତୁମେମାନେ ବୈଷ୍ଣବ ରହିବ, ଭିକାରୀ ହେବ ନାହିଁ। ତା ହେଲା ଅମର ଲୋକ, ଏହା ମୃତ୍ୟୁ ଲୋକ। ଏଠାରେ ତ ସମସ୍ତେ ଭିକାରୀ। ଏବେ ତୁମେମାନେ ବିଷ୍ଣୁପୁରୀକୁ ଯାଉଛ, ସେଠାରେ ବିକାର ରହିବ ନାହିଁ, ତାହା ନିର୍ବିକାରୀ ଦୁନିଆ। ଯୋଗବଳ ଦ୍ୱାରା ତୁମେ ବିଶ୍ୱର ରାଜତ୍ୱକୁ ପ୍ରାପ୍ତ କରୁଛ। ସେ ଦୁଇଜଣ ପରସ୍ପର ମଧ୍ୟରେ ଲଢେଇ କରୁଛନ୍ତି, ମଝିରେ ଲହୁଣୀ ତୁମକୁ ମିଳୁଛି। ତୁମେ ନିଜର ରାଜଧାନୀ ସ୍ଥାପନ କରୁଛ। ସମସ୍ତଙ୍କୁ ଏହି ସନ୍ଦେଶ ଦେବାକୁ ହେବ। ଏଥିରେ ଛୋଟ ପିଲାର ମଧ୍ୟ ଅଧିକାର ରହିଛି। ସେମାନେ ମଧ୍ୟ ସେ ବାବାଙ୍କର ସନ୍ତାନ ଅଟନ୍ତି ନା, ତେଣୁ ସମସ୍ତଙ୍କର ହକ୍ ରହିଛି। ସମସ୍ତଙ୍କୁ କୁହ ଯେ ନିଜକୁ ଆତ୍ମା ନିଶ୍ଚୟ କର। ଯଦି ମାତା ପିତାଙ୍କ ପାଖରେ ଜ୍ଞାନ ଥିବ, ତେବେ ପିଲାମାନଙ୍କୁ ମଧ୍ୟ ଶିଖାଇବେ ଯେ ଶିବ ବାବାଙ୍କୁ ମନେ ପକାଅ। ଶିବ ବାବାଙ୍କ ବିନା ଦ୍ୱିତୀୟ କେହି ନାହାନ୍ତି। ସେଇ ଜଣଙ୍କର ସ୍ମୃତି ଦ୍ୱାରା ହିଁ ତମ ପ୍ରଧାନରୁ ସତ୍ୟପ୍ରଧାନ ହୋଇପାରିବ। ଏଥିରେ ଭଲ ଭାବରେ ପଢିବା ଦରକାର। ବିଦେଶରେ ରହି ମଧ୍ୟ ତୁମେମାନେ ଏହି ପାଠ ପଢିପାରିବ। ଏଥିରେ ବହି ଆଦିର କୌଣସି ଆବଶ୍ୟକତା ନାହିଁ। ଯେଉଁଠି ହେଲେ ମଧ୍ୟ ବସି ତୁମେ ପଢିପାରିବ, ବୁଦ୍ଧି ଦ୍ୱାରା ସ୍ମରଣ କରିପାରିବ। ଏହି ପାଠ ବହୁ ସହଜ। ଯୋଗ ଦ୍ୱାରା ବଳ ମିଳିଥାଏ। ତୁମେ ଏବେ ବିଶ୍ୱର ମାଲିକ ହେଉଛ। ବାବା ରାଜଯୋଗ ଶିଖାଇ ପବିତ୍ର କରୁଛନ୍ତି। ତା ହେଲା ହଟ ଯୋଗ, ଏହା ରାଜଯୋଗ। ଏଥିରେ ଭଲ ଭାବରେ ଖାଦ୍ୟପେୟ ବ୍ୟବହାରରେ ସଂଯମତା ଆଚରଣ କରିବା ଦରକାର। ଏହି ଲକ୍ଷ୍ମୀ ନାରାୟଣଙ୍କ ପରି ସର୍ବଗୁଣ ସମ୍ପନ୍ନ ହେବାକୁ ପଡିବ ନା, ତେଣୁ ଖାଦ୍ୟ ପାନୀୟରେ ମଧ୍ୟ ସଂଯମତା ଦରକାର। ଏବଂ ଦ୍ୱିତୀୟ କଥା ହେଲା ବାବାଙ୍କୁ ସ୍ମରଣ କରିବାକୁ ହେବ। ତେବେ ଜନ୍ମ ଜନ୍ମାନ୍ତରର ପାପ କଟିଯିବ। ଏହାକୁ ରାଜତ୍ୱ ପ୍ରାପ୍ତ କରିବାର ସହଜ ରାଜଯୋଗ କୁହାଯାଉଛି। ରାଜତ୍ୱ ନ ନେଲେ ଗରିବ ହୋଇଯିବ, ସେଥିପାଇଁ ଶ୍ରୀମଦରେ ପୁରା ପୁରା ଚାଲିବାକୁ ହେବ, ଯାହାଦ୍ୱାରା ଶ୍ରେଷ୍ଠ ହୋଇପାରିବ, ଭ୍ରଷ୍ଟରୁ ଶ୍ରେଷ୍ଠ ହେବାକୁ ପଡିବ। ସେଥିପାଇଁ ବାବାଙ୍କୁ ସ୍ମରଣ କରିବାକୁ ହେବ। କଳ୍ପ ପୂର୍ବରୁ ମଧ୍ୟ ତୁମେ ଏହି ଜ୍ଞାନ ନେଇଥିଲ, ଯାହା ପୁଣି ଏବେ ନେଉଛ। ସତ୍ୟ ଯୁଗରେ ଆଉ କୌଣସି ରାଜ୍ୟ ନଥିଲା, ତାକୁ ସୁଖଧାମ କୁହାଯାଉଥିଲା। ଏବେ ଏହା ହେଉଛି ଦୁଃଖଧାମ, ଏବଂ ଯେଉଁଠି ଆମେ ଆତ୍ମା ଆସୁଛୁ ତାହା ହେଉଛି ଶାନ୍ତିଧାମ। ଶିବ ବାବାଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ଦୁନିଆରେ ମନୁଷ୍ୟ କଣ କଣ ସବୁ କରୁଛନ୍ତି। ପିଲା କମ୍ ଜନ୍ମ ହେବା ପାଇଁ କେତେ ମୁଣ୍ଡ ପିଟୁଛନ୍ତି, ବୁଝିପାରୁନାହାନ୍ତି ଯେ ଏହା ହେଉଛି ବାବାଙ୍କର କାମ। ବାବା ତୁରନ୍ତ ଗୋଟିଏ ଧର୍ମର ସ୍ଥାପନା କରି ବାକି ଅନେକ ଧର୍ମର ବିନାଶ କରାଇ ଦେଉଛନ୍ତି। ଲୋକେ ଜନ୍ମ ନିୟନ୍ତ୍ରଣ କରିବା ପାଇଁ କେତେ ଔଷଧ ବାହାର କରୁଛନ୍ତି। ବାବାଙ୍କ ପାଖରେ ତ ଗୋଟିଏ ଔଷଧ ରହିଛି। ଗୋଟିଏ ଧର୍ମର ସ୍ଥାପନା ହେବ, ସେ ସମୟ ମଧ୍ୟ ଆସିବ ଯେତେବେଳେ ସମସ୍ତେ କହିବେ ଇଏ ତ ପବିତ୍ର ରହୁଛନ୍ତି, ପୁଣି ଔଷଧର କୌଣସି ଆବଶ୍ୟକତା ନାହିଁ। ତୁମକୁ ବାବା ମନମନା ଭାବର ଔଷଧ ଦେଇଛନ୍ତି, ଯାହାଦ୍ୱାରା ତୁମେ ଏକୋଇଶ ଜନ୍ମ ପାଇଁ ପବିତ୍ର ହୋଇଯାଉଛ। ଆଚ୍ଛା, ମିଠା ମିଠା ଶିଖିଲେ ତେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ ସମ୍ପୂର୍ଣ୍ଣ ପବିତ୍ର ହୋଇ ପକ୍କା ବୈଷ୍ଣବ ହେବାକୁ ପଡ଼ିବ। ଖାଦ୍ୟ ପାନୀୟରେ ମଧ୍ୟ ସମ୍ପୂର୍ଣ୍ଣ ସଂଯମ ରଖିବାକୁ ହେବା। ଶ୍ରେଷ୍ଠ ହେବା ପାଇଁ ଶ୍ରୀମଦ ଅନୁସାରେ ନିଶ୍ଚିନ୍ତ ଚାଲିବାକୁ ହେବ। ନମ୍ବର ଦୁଇ ମୁରଲୀ ଦ୍ୱାରା ନିଜକୁ ରିଫ୍ରେଶ ଅର୍ଥାତ୍ ସତେଜ କରିବାକୁ ହେବ। ଯେଉଁଠି ରହିଲେ ମଧ୍ୟ ସତ୍ୟପ୍ରଦାନ ହେବାର ପୁରୁଷାର୍ଥ କରିବାକୁ ପଡ଼ିବ। ଗୋଟିଏ ଦିନ ମଧ୍ୟ ମୁରଲୀ ଶୁଣିବା ବନ୍ଦ କରିବାର ନାହିଁ। ବରଧନ ସ୍ୱ କଲ୍ୟାଣର ପ୍ରତ୍ୟକ୍ଷ ପ୍ରମାଣ ଦ୍ୱାରା ବିଶ୍ୱ କଲ୍ୟାଣର ସେବାରେ ସଦା ସଫଳତା ମୁରତ ହେବ। ଆଜିକାଲି ଯେପରି ଶାରୀରିକ ରୋଗ ଭିତରେ ହାର୍ଟ ଫେଲ୍ ହେବା ଅଧିକ ଦେଖାଯାଉଛି, ସେହିପରି ଆଧ୍ୟାତ୍ମିକ ଉନ୍ନତିରେ ନିରାଶ ହେବାର ରୋଗ ଅଧିକ ଦେଖାଯାଉଛି। ଏହିଭଳି ନିରାଶ ଆତ୍ମାମାନଙ୍କ ଭିତରେ ଶକ୍ତି ବା ସାହସ ସେତେବେଳେ ଆସିବ ଯେତେବେଳେ ସେମାନେ ବାସ୍ତବିକ ପରିବର୍ତ୍ତନ ଦେଖିବେ। ବହୁତ ଶୁଣିସାରିଲେଣି, ଏବେ ଦେଖିବାକୁ ଚାହୁଁଛନ୍ତି, ପ୍ରମାଣ ଦ୍ୱାରା ପରିବର୍ତ୍ତନ ଚାହୁଁଛନ୍ତି। ତେଣୁ ବିଶ୍ୱ କଲ୍ୟାଣ କରିବା ପାଇଁ ପ୍ରଥମେ ସ୍ୱ କଲ୍ୟାଣ ନମୁନା ରୂପରେ ଦେଖାଅ। ତେଣୁ ବିଶ୍ୱ କଲ୍ୟାଣର ସେବାରେ ସଫଳତା ମୁରତ ହେବାର ସାଧନ ହେଲା ପ୍ରତ୍ୟକ୍ଷ ପ୍ରମାଣ। ଏହାଦ୍ୱାରା ହିଁ ବାପାଙ୍କର ପ୍ରତ୍ୟକ୍ଷତା ହେବ। ଯାହା କହୁଛ ତାହା ତୁମର ସ୍ୱରୂପରେ ବାସ୍ତବିକ ରୂପରେ ଦେଖିଲେ ଯାଇ ମାନିବେ। ସ୍ଲୋଗାନ ଅନ୍ୟର ବିଚାରକୁ ନିଜ ବିଚାର ସହିତ ମିଶାଇବା, ଏହା ହିଁ ହେଉଛି ସମ୍ମାନ ଦେବା। ଅବ୍ୟକ୍ତ ଇସାରା ଏବେ ସମ୍ପର୍ଣ୍ଣ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। କର୍ମାତୀତ ହେବା ପାଇଁ ଚେକ୍ କର ଯେ ମୁଁ କେତେ ପରିମାଣରେ କର୍ମର ବନ୍ଧନରୁ ସ୍ୱତନ୍ତ୍ର ହେଲିଣି। ଲୌକିକ ଏବଂ ଅଲୌକିକ କର୍ମ ଏବଂ ସମ୍ବନ୍ଧ ଦୁଇଟି ଜାଗାରେ ସ୍ୱାର୍ଥ ଭାବ ଠାରୁ ମୁକ୍ତ କେତେ ମାତ୍ରାରେ ହୋଇପାରିଛି। ଯେତେବେଳେ କର୍ମର ହିସାବ କିତାବରୁ ବା କୌଣସି ବି ବ୍ୟର୍ଥ ସ୍ୱଭାବ ସଂସ୍କାରର ବଶୀଭୂତ ହେବାରୁ ମୁକ୍ତ ହୋଇଯିବ, ସେତେବେଳେ ହିଁ କର୍ମାତୀତ ସ୍ଥିତିକୁ ପ୍ରାପ୍ତ କରିପାରିବ। ତେଣୁ କୌଣସି ବି ସେବା ସଂଗଠନ ପ୍ରକୃତିର ପରିସ୍ଥିତି ସ୍ୱସ୍ଥିତି ବା ଶ୍ରେଷ୍ଠ ସ୍ଥିତିକୁ ଟାଳମଳ ନ କରୁ। ଏହିଭଳି ବନ୍ଧନ ଠାରୁ ମଧ୍ୟ ମୁକ୍ତ ରହିବା ହିଁ କର୍ମାତୀତ ସ୍ଥିତିର ପାଖାପାଖି ହେବା। ଆଚ୍ଛା, ଓମ୍ ଶାନ୍ତି।